ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆସନ୍ତା ପାଞ୍ଚ ବର୍ଷରେ ବୃଦ୍ଧି ହେବ ଆଉ 75,000 ମେଡିକାଲ ଆସନ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ସିଆର୍ପିଏଫ୍ ବିଦ୍ୟାଳୟ ବିସ୍ଫୋରଣ ଘଟଣାର ତଦନ୍ତ ଲାଗି ପହଞ୍ଚିଲା ଏନ୍ଆଇଏ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ ବିଜେପିର 99 ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ସମ୍ଭାବନା। ଏବଂ ଆଇସିସି ମହିଳା T20 ବିଶ୍ୱକପ୍ ଫାଇନାଲରେ ଆଉ କିଛି ସମୟ ପରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା। ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗତ 10 ବର୍ଷ ମଧ୍ୟରେ ଅଭୂତପୂର୍ବ ପରିବର୍ତ୍ତନ ଘଟିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାଶୀର ଲୋକପ୍ରିୟତାକୁ ଦର୍ଶାଇ ଶ୍ରୀ ମୋଦି କହିଛନ୍ତି, ଏହା କେବଳ ପୂର୍ବାଞ୍ଚଳର ନୁହେଁ ବରଂ ସାରା ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ନିଜ ସଂସଦୀୟ କ୍ଷେତ୍ର ବାରାଣାସୀରେ ଆର୍ଜେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଦେଶର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆସନ୍ତା 5 ବର୍ଷରେ ମେଡିକାଲ ଆସନ ସଂଖ୍ୟା ଆଉ 75,000 ବୃଦ୍ଧି କରାଯିବ। ଏହି ଅବସରରେ ଶ୍ରୀ ମୋଦି ସ୍ୱାସ୍ଥ୍ୟସେବା ଏବଂ ଲୋକମାନଙ୍କୁ ସୁବିଧାରେ ଚିକିତ୍ସା ସେବା ଯୋଗାଇଦେବା ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ ସମ୍ପର୍କରେ କହିଥିଲେ। ସେ କହିଥିଲେ, ଗତ 10 ବର୍ଷରେ ପୂର୍ବାଞ୍ଚଳରେ 5,500 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପନ କରାଯାଇଛି। ଏହା ବ୍ୟତୀତ ଔଷଧଗୁଡ଼ିକୁ ଶସ୍ତା କରାଯିବା ଫଳରେ ଏହା ଉପରେ ହେଉଥିବା ଖର୍ଚ୍ଚ ପରିମାଣ 25% ହ୍ରାସ ପାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ ତାଙ୍କ ସରକାର ପ୍ରଥମେ କ୍ଷମତାକୁ ଆସିଲା ସେ ସମୟରେ ମିଶନ ଇନ୍ଦ୍ରଧନୁଷ ଜରିଆରେ ଗର୍ଭବତୀ ମହିଳା ଓ ନବଜାତକମାନଙ୍କୁ ଟିକାକରଣ କରାଯାଇଥିଲା। ଆଜି ପ୍ରଧାନମନ୍ତ୍ରୀ କାଞ୍ଚିକାମକୋଟି ତୀର୍ଥର ଜଗତଗୁରୁ ଶ୍ରୀ ଶଙ୍କରା ବିଜୟେନ୍ଦ୍ର ସରସ୍ୱତୀଙ୍କ ଉପସ୍ଥିତିରେ ଚକ୍ଷୁ ଚିକିତ୍ସାଳୟ ଉଦ୍ଘାଟନ କରିଥିଲେ। ଶଙ୍କର ନେତ୍ରାଳୟ ଦ୍ୱାରା ସ୍ଥାପିତ ଏହି ଚିକିତ୍ସାଳୟ ଦେଶର ଏକ ପ୍ରମୁଖ ଚକ୍ଷୁ ଚିକିତ୍ସାଳୟ ଭାବେ ଜଣାଶୁଣା। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ଚିକିତ୍ସାଳୟ ଉନ୍ନତ ଚକ୍ଷୁ ଚିକିତ୍ସା ଯୋଗାଇଦେବ ବୋଲି ଆଶା ପୋଷଣ କରିଛନ୍ତି। ବାରାଣାସୀରେ ଶଙ୍କର ନେତ୍ରାଳୟର ଏହା 4ର୍ଦ୍ଦଶ ଚିକିତ୍ସାଳୟ। ପ୍ରତ୍ୟେକ ବର୍ଷ ସାରା ଦେଶରେ ଏହି ଚିକିତ୍ସାଳୟରେ 30,000 ଅଧିକ ଗରିବ ଲୋକଙ୍କ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ବ୍ୟବସ୍ଥା ରହିଛି। 110 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବିଶ୍ୱସ୍ତରୀୟ ଚକ୍ଷୁ ଚିକିତ୍ସାଳୟରେ 9 ଅସ୍ତ୍ରୋପଚାର କକ୍ଷ ରହିଛି। ଦିଲ୍ଲୀର ରୋହିଣୀଠାରେ ସିଆର୍ପିଏଫ୍ ବିଦ୍ୟାଳୟରେ ଘଟିଥିବା ବିସ୍ଫୋରଣ ଘଟଣାର ତଦନ୍ତ ଲାଗି ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଘଟଣାସ୍ଥଳରେ ପହଞ୍ଚିଛି। ଦିଲ୍ଲୀ ପୋଲିସ୍ ମୁଖପାତ୍ର ସଞ୍ଜୟ ତ୍ୟାଗୀ ଗଣମାଧ୍ୟମକୁ କହିଛନ୍ତି, ଫରେନ୍ସିକ୍ ବିଭାଗ, ଅପରାଧ ଶାଖା ଏବଂ ସ୍ୱତନ୍ତ୍ର ସେଲ୍ର ବିଶେଷଜ୍ଞମାନେ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ଶେଷ ହେବା ପରେ ବିସ୍ଫୋରଣର କାରଣ ଜଣାପଡ଼ିବ ବୋଲି ଶ୍ରୀ ତ୍ୟାଗୀ କହିଛନ୍ତି। ସୂଚନାଯୋଗ୍ୟ, ଆଜି ସକାଳେ ରୋହିଣୀଠାରେ ସିଆର୍ପିଏଫ୍ର ଏକ ସ୍କୁଲ୍ ବାହାରେ ଘଟିଥିବା ବିସ୍ଫୋରଣରେ ବିଦ୍ୟାଳୟର କାନ୍ଥ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନରେ ଗତ ଅଗଷ୍ଟ ମାସରେ 18,53,000 ସଦସ୍ୟ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ଅଗଷ୍ଟ ମାସରେ 9,30,000 ନୂଆ ସଦସ୍ୟ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 2,53,000 ମହିଳା ସଦସ୍ୟ ଅଛନ୍ତି। ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେଶରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବା ସହ କର୍ମଚାରୀମାନଙ୍କୁ ମିଳୁଥିବା ଲାଭ ଉପରେ ସଚେତନତା ସୃଷ୍ଟି ଯୋଗୁଁ ଅଧିକ ସଂଖ୍ୟକ ନୂଆ ସଦସ୍ୟ ସଂଗଠନରେ ସାମିଲ ହୋଇଛନ୍ତି। ଗତବର୍ଷ ଅଗଷ୍ଟ ମାସ ତୁଳନାରେ ନିୟୋଜନ ସୁଯୋଗ 9% ବୃଦ୍ଧି ପାଇଥିବା ମନ୍ତ୍ରାଳୟ କହିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତାଲିକାରେ 99 ଜଣ ପ୍ରାର୍ଥୀଙ୍କ ନାମ ସୁପାରିଶ କରାଯାଇଛି। ସୂଚନା ଅନୁଯାୟୀ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଉତ୍ତର ପଶ୍ଚିମ ନାଗପୁର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାବେଳେ ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରଶେଖର ବାଙ୍କୁଲେ କାମ୍ତି ଆସନରୁ ନିର୍ବାଚନ ଲଢ଼ିବେ। ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ମହାଜନ ଜାମନେର ଏବଂ ସୁଧୀର ମୁଙ୍ଗତିୱାର ବଲାରପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହାଛଡ଼ା ଦଳ ପକ୍ଷରୁ ଆଶିଷ ସେଲାରଙ୍କୁ ୱାନ୍ଦ୍ରେ ପଶ୍ଚିମ, ମଙ୍ଗଳ ପ୍ରଭାତ ଲୋଧାଙ୍କୁ ମାଲାବାର ହିଲ୍, ରାହୁଲ ନର୍ୱେକରଙ୍କୁ କୋଲାବା ଏବଂ ଶ୍ରୀଜୟ ଅଶୋକ ଚୌହାନଙ୍କୁ ବୋକାର ବିଧାନସଭା ଆସନ ନିମନ୍ତେ ପ୍ରାର୍ଥୀ ଚୟନ କରାଯାଇଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି 99 ଜଣିଆ ପ୍ରାର୍ଥୀ ତାଲିକାକୁ ମଞ୍ଜୁରୀ ପ୍ରଦାନ କରିଛି। ଆସନ୍ତା ମାସ 20 ତାରିଖରେ ମହାରାଷ୍ଟ୍ରର 288 ଆସନ ବିଶିଷ୍ଟ ବିଧାନସଭା ନିମନ୍ତେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର 23ରେ ଭୋଟ ଗଣତି କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହୋଇ ଆସନ୍ତା 22 ତାରିଖ ମଙ୍ଗଳବାର ସକାଳ ସୁଦ୍ଧା ଅବପାତରେ ପରିଣତ ହେବ। ବୁଧବାର ଦିନ ସାମୁଦ୍ରିକ ଝଡ଼ର ରୂପ ନେବ। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଏହି ସାମୁଦ୍ରିକ ଝଡ଼ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ 24 ତାରିଖ ସକାଳ ସୁଦ୍ଧା ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 3 ଦିନ ପର୍ଯ୍ୟନ୍ତ ତାମିଲନାଡୁ, ପୁଡୁଚେରୀ, କରାଇକଲ, କେରଳ ଏବଂ କର୍ଣ୍ଣାଟକର ଆଭ୍ୟନ୍ତରୀଣ ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି। ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ନିମନ୍ତେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆସନ୍ତାକାଲି ଇ ଶ୍ରମ ବ୍ୟବସ୍ଥାର ଶୁଭାରମ୍ଭ କରିବେ। ଅଣସଂଗଠିତ କ୍ଷେତ୍ରର କର୍ମଚାରୀମାନଙ୍କ ପାଇଁ ଇ ଶ୍ରମ ବ୍ୟବସ୍ଥା ବିଭିନ୍ନ ସମସ୍ୟା ସମାଧାନର କାର୍ଯ୍ୟ କରିବ। ବିଭିନ୍ନ ସରକାରୀ ଯୋଜନାର ସୁଫଳ ଅଣସଂଗଠିତ କ୍ଷେତ୍ରର କର୍ମଚାରୀମାନଙ୍କୁ ଯୋଗାଇଦେବା ଉଦ୍ଦେଶ୍ୟରେ ଇ ଶ୍ରମ କେନ୍ଦ୍ର ମଧ୍ୟସ୍ଥ ଭଳି କାର୍ଯ୍ୟ କରିବ, ଯାହା ଜରିଆରେ ବିଭିନ୍ନ ଯୋଜନାର ସୁଫଳ ମିଳିପାରିବ। ପ୍ରାଥମିକ ଭାବେ ଇ ଶ୍ରମ ଜରିଆରେ ଅଣସଂଗଠିତ କ୍ଷେତ୍ରର କର୍ମଚାରୀମାନଙ୍କୁ ସମସ୍ତ ସାମାଜିକ ସୁରକ୍ଷା ଏବଂ ସଂସ୍କାର ଯୋଜନାଗୁଡ଼ିକର ସୁଫଳ ଯୋଗାଇ ଦିଆଯିବ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଅଞ୍ଚଳରୁ 3,15,00,000 ଟଙ୍କାରୁ ଅଧିକ ଅର୍ଥ ଓ ବେଆଇନ ଦ୍ରବ୍ୟ ଜବତ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ରାଜ୍ୟରେ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ କଡ଼ାକଡ଼ି ଭାବେ ଲାଗୁ କରିବା ଲାଗି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶାବଳୀ ଅନୁଯାୟୀ ନିର୍ବାଚନ ସମୟସୀମା ମଧ୍ୟରେ ଜଣେ ବ୍ୟକ୍ତି 50,000 ଟଙ୍କା ପର୍ଯ୍ୟନ୍ତ ନିଜ ସହ ନେଇପାରିବେ। 50,000ରୁ ଅଧିକ ଓ 10,00,000ରୁ କମ୍ ଅର୍ଥ କ୍ଷେତ୍ରରେ ତାହା ଜବତ କରାଯିବା ସହ ଏହା କେଉଁ ଉତ୍ସରୁ ଆସିଛି ତାହାର ତଦନ୍ତ କରାଯିବ। 10,00,000ରୁ ଅଧିକ ଟଙ୍କା କ୍ଷେତ୍ରରେ ଅଧିକ ତଦନ୍ତ ପାଇଁ ଆୟକର ବିଭାଗକୁ ମାମଲା ହସ୍ତାନ୍ତର କରାଯିବ। କାଶ୍ମୀର ଉପତ୍ୟକାରେ ଆଜି ପ୍ରଥମ ଥର ପାଇଁ ଶ୍ରୀନଗରରେ ଅନ୍ତର୍ଜାତୀୟ ମାରାଥନ ଅନୁଷ୍ଠିତ ହୋଇଛି। ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପତାକା ଦେଖାଇ ଆଜି ସକାଳେ ଏହି ମାରାଥନର ଶୁଭାରମ୍ଭ କରିଥିଲେ। ଏଥିରେ ପ୍ରାୟ 1,700ରୁ ଅଧିକ ବ୍ୟକ୍ତିବିଶେଷଙ୍କ ସମେତ 12ଟି ଦେଶ ଅଂଶଗ୍ରହଣ କରିଥିଲେ। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମାରାଥନ ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମର ଅଭୂତପୂର୍ବ ସଫଳତା ପାଇଁ ଉପରାଜ୍ୟପାଳ, ପର୍ଯ୍ୟଟନ ବିଭାଗ, ଜାମ୍ମୁ କାଶ୍ମୀର ପୋଲିସ, ସୁରକ୍ଷା ବଳ, ଯୁବସେବା ଓ କ୍ରୀଡ଼ା ବିଭାଗ ଏବଂ ଅନ୍ୟ ଅଂଶୀଦାରମାନଙ୍କ ପ୍ରଶଂସା କରିଥିଲେ। ସେ କହିଥିଲେ ଗତ କିଛି ବର୍ଷ ହେବ ଅଧିକ ସଂଖ୍ୟାରେ ପର୍ଯ୍ୟଟନଙ୍କ ଆଗମନ ସେହି ଅଞ୍ଚଳରେ ଶାନ୍ତି ଏବଂ ବିକାଶ ଯୋଗୁଁ ସମ୍ଭବ ହୋଇଛି। ଆଗାମୀ ଦିନରେ ଜାମ୍ମୁ ମାରାଥନ ଆୟୋଜନ କରାଯିବ ବୋଲି ସେ କହିଛନ୍ତି। ଆଜି ଅନୁଷ୍ଠିତ ମାରାଥନରେ ବଲିଉଡ୍ ତାରକା ସୁନୀଲ ସେଟ୍ଟି ଯୋଗଦେଇ ଏହାକୁ ଏକ ଐତିହାସିକ କ୍ଷଣ ବୋଲି ବର୍ଣ୍ଣନା କରିଥିଲେ। ଇସ୍ରାଏଲ ଆକ୍ରମଣରେ ଉତ୍ତର ଗାଜାର ବେଇଟ୍ ଲାହିଆ ଅଞ୍ଚଳରେ 87 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 40ରୁ ଅଧିକ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଥିବା ହମାସର ଜଣେ ମୁଖପାତ୍ର କହିଛନ୍ତି। ତେବେ ଇସ୍ରାଏଲ ଗାଜା ପକ୍ଷରୁ ଦିଆଯାଉଥିବା ମୃତ୍ୟୁ ସଂଖ୍ୟା ନେଇ ସୂଚନା ଅତିରଞ୍ଜିତ ବୋଲି କହିଛି। ସୂଚନା ଅନୁଯାୟୀ ଇସ୍ରାଏଲ ରାଷ୍ଟ୍ରପତିଙ୍କ ଉପରେ ଡ୍ରୋନ୍ ଆକ୍ରମଣ ହେବା ପରେ ଇସ୍ରାଏଲ ପକ୍ଷରୁ ଆକ୍ରମଣକୁ ଜୋରଦାର କରାଯାଇଛି। ଜାତିସଂଘ ଗାଜାକୁ ଅଧିକ ପରିମାଣର ସହାୟତା ଯୋଗାଇଦେବାକୁ ଅସମର୍ଥ ହେଉଥିବାରୁ ଇସ୍ରାଏଲକୁ ଦୋଷାରୋପ କରିଛି, କିନ୍ତୁ ଇସ୍ରାଏଲ କୌଣସି ସହାୟତା ବ୍ୟବସ୍ଥା ଉପରେ ପ୍ରତିବନ୍ଧକ ସୃଷ୍ଟି କରିନାହିଁ ବୋଲି ସ୍ପଷ୍ଟ କରିଛି। ନୂଆଦିଲ୍ଲୀଠାରେ ଆରମ୍ଭ ହେବାକୁ ଥିବା ଭାରତ ଜର୍ମାନୀ ପୁରୁଷ ଦ୍ୱିପାକ୍ଷିକ ହକି ପ୍ରତିଯୋଗିତା ପାଇଁ ଆଜି 22 ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ହରମନପ୍ରୀତ ସିଂହ ଅଧିନାୟକ ଏବଂ ବିବେକ ସାଗର ପ୍ରସାଦ ଦଳର ଉପଅଧିନାୟକ ରହିଛନ୍ତି। ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମଠାରେ ଆସନ୍ତା 23 ଓ 24 ତାରିଖରେ 2ଟି ଯାକ ମ୍ୟାଚ୍ ଖେଳାଯିବ। ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଆଜି ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ମୁକାବିଲା ହେବ। ଏହି ପ୍ରତିଯୋଗିତାରେ ବିଜୟୀ ଦଳ ପ୍ରଥମ ଥର ପାଇଁ ଟାଇଟଲ୍ ହାସଲ କରିବ। ସେମିଫାଇନାଲ୍ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବା ବେଳେ ନ୍ୟୁଜିଲାଣ୍ଡ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିଜୟ ହାସଲ କରି ଫାଇନାଲ୍ରେ ପହଞ୍ଚିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆସନ୍ତା 5 ବର୍ଷରେ ବୃଦ୍ଧି ହେବ ଆଉ 75,000 ମେଡିକାଲ ଆସନ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ସିଆର୍ପିଏଫ୍ ବିଦ୍ୟାଳୟ ବିସ୍ଫୋରଣ ଘଟଣାର ତଦନ୍ତ ଲାଗି ପହଞ୍ଚିଲା ଏନ୍ଆଇଏ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ ବିଜେପିର 99 ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ସମ୍ଭାବନା ଏବଂ ଆଇସିସି ମହିଳା T20 ବିଶ୍ୱକପ୍ ଫାଇନାଲରେ ଆଉ କିଛି ସମୟ ପରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା। ସମ୍ବାଦ ଶେଷ ହେଲା।